ଏତେ ଭଲ ପାଇବାକୁ ମୁଁ ନୁହେଁ ଯୋଗ୍ୟ।
ଏଇ ବୋଧେ ସ୍ୱର୍ଗ।